পড়ে যাবে কথা তোর, অটকি যায়লো নিশ্বাস মোর, দেখি দেলে সবু স্মৃতি তোর, ভাবি ছিলি তোতে লো প্রিয়া মনি জর, করি দেই গলু লো মতে সাত পর, কি দোষ থিলা লো প্রেম রে মোর, কেমিতি দিন কাহানি সে কাহানি রে মু ছিলি রাজা তু ছিলু মো মন রানী, কথা থিলা চালিবা আমে সাথী কথা ভাঙ্গি দেলু মন, আজি কাহি এ মন তাতে এতে ঝুরে, কৌঠি তু অছুল প্রিয়া কেতে দূরে, কিমিতি বঞ্চিছি দেখি যা থরে, তু মতে ভুলি গলা পরে তো পাই মু
ନମସ୍କାର ସବୁ ବନ୍ଧୁ, ମୁଁ ଆପଣମାନଙ୍କ ପ୍ରିୟ ସିଙ୍ଗର ହ୍ୟୁମାନ ସାଗର। ଆଜି ବହୁତ ସୁନ୍ଦର ଗୀତ ଟିଡ଼ିଛି
ଫଦର ଡେଭଲପ୍ଡ ଥ୍ୟାଙ୍କ ଓଡ଼ିଆ ନ୍ୟୁଜ୍ 24 ପ୍ରଡକ୍ସନ ହାଉସ, ଯାହାଙ୍କ ପାଇଁ ଗୀତ ପଚାରୁଛି। ୱଣ୍ଡରଫୁଲ୍ ମ୍ୟୁଜିକ୍ ଡିରେକ୍ଟର ଶୁଭ୍ରାଂଶୁ ନାୟକ ଭାଇ ବହୁତ ସୁନ୍ଦର ଗୀତ କରିଛନ୍ତି ଆଜି। ଏ ଗୀତକୁ ଲେଖିଛନ୍ତି ମୋ ବେଷ୍ଟ ଫ୍ରେଣ୍ଡ ସୁନୀଲ ମହାରଣା ଭାଇ, ଉଚ୍ଚକୋଟୀର ଲେଖକ। ବହୁତ ସୁନ୍ଦର ଲେଖିଛନ୍ତି, ଅତି ସୁନ୍ଦର ଲେଖା, ଅତି ସୁନ୍ଦର କମ୍ପୋଜିସନ। ଆଶା କରୁଛି ଆପଣ ସମସ୍ତଙ୍କୁ ବହୁତ ଭଲ ଲାଗିବ। ଦୟାକରି ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ, ଏ ଗୀତକୁ ଡେଫିନେଟଲି ଏନ୍ଜୟ କରିବେ।
ନମସ୍କାର, ମୁଁ ଗୀତିକାର ସୁନୀଲ ମହାରଣା। ଆଜି ଗୋଟେ ସୁନ୍ଦର ସ୍ୟାଡ୍ ସଙ୍ଗ ଡବିଙ୍ଗ ଚାଲିଥିଲା, ଆପଣମାନେ ତ ଗୀତ ଶୁଣିସାରିଲେଣି। ମୋର ଆଶା ଏ ଗୀତ ଆପଣଙ୍କୁ ହୃଦୟକୁ ଛୁଇଁଥିବ, କାହିଁକି ନା ପଛରେ ଗୋଟେ ହୃଦୟ ଭଙ୍ଗା କାହାଣୀ ଅଛି। ମୋର ସବୁ ଗୀତରେ ଗୋଟେ କାହାଣୀ ଆପଣମାନଙ୍କୁ ମୁଁ ପ୍ରେଜେଣ୍ଟ କରିଛି, ଏଇ ଗୀତରେ ସେମିତି ଗୋଟେ କାହାଣୀ ଅଛି। ଆମର ମ୍ୟୁଜିକ୍ ଡିରେକ୍ଟର ଭାଇ ଶୁଭ୍ରାଂଶୁ ନାୟକ ଭାଇ ବହୁତ ସୁନ୍ଦର ମ୍ୟୁଜିକ୍ କରିଛନ୍ତି, ଗୀତକୁ ଗାଇଛନ୍ତି ମୋର ପ୍ରିୟ ସାଙ୍ଗ ହ୍ୟୁମାନ ସାଗର। ମୁଁ ଚେଷ୍ଟା କରିଛି ଭଲ ଲେଖିବା ପାଇଁ। ଶୁଭ୍ରାଂଶୁ ନାୟକଙ୍କର ଗୋଟେ ସାଙ୍ଗ ଜଣେ ଅଛନ୍ତି, ତାଙ୍କ ନାଁ ହେଉଛି କୁନା। କୁନା ଭାଇଙ୍କର ଗୋଟେ ସୁନ୍ଦର ଷ୍ଟୋରି ଆଦିରେ ମୁଁ ଦେଇଛି, ଆଉ ତାଙ୍କ ନିଜର କାହାଣୀକୁ ନେଇକି ଏ ଗୀତଟା ମୁଁ ବନେଇଛି। ଆଶା କରୁଛି ମୋର ସବୁ ଗୀତ ଭଳି ଏ ଗୀତ ମଧ୍ୟ ଆପଣଙ୍କ ହୃଦୟକୁ ଛୁଇଁଛି। ଯଦି ଗୀତଟି ଆପଣ ହୃଦୟକୁ ଛୁଇଁଛି, ତାହେଲେ ଗୀତକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।
ଅତି ସୁନ୍ଦର ଲେଖା, ଅତି ସୁନ୍ଦର କମ୍ପୋଜିସନ। ଆଶା କରୁଛି ଆପଣ ସମସ୍ତଙ୍କୁ ବହୁତ ପିସ୍ରେ ଶୁଣିବେ। ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିକି ଗୀତକୁ ଦେଖିବେ। ଧନ୍ୟବାଦ।